ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହାଇଦ୍ରାବାଦରେ ଆଜି କୋଟି ଦୀପୋତ୍ସବମ୍ 2024 କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁଆନାଠାରେ ଚାଲିଥିବା ଦ୍ୱିତୀୟ ଭାରତ କାରିକମ୍ ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା 24 ତାରିଖରେ ବସିବ ସର୍ବଦଳୀୟ ବୈଠକ। ଏକାଦଶ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଇଣ୍ଡୋନେସିଆରେ ଭୂସ୍ଖଳନ ଯୋଗୁଁ 4 ମୃତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ତେଲେଙ୍ଗାନା ଗସ୍ତରେ ଯିବେ। ହାଇଦ୍ରାବାଦଠାରେ ଆୟୋଜିତ ହେବାକୁ ଥିବା କୋଟି ଦୀପୋତ୍ସବମ୍ 2024 କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ଆସନ୍ତାକାଲି ହାଇଦ୍ରାବାଦଠାରେ ଆୟୋଜିତ ହେବାକୁ ଥିବା ଲୋକମନ୍ଥନ 2024 କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହକୁ ରାଷ୍ଟ୍ରପତି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଆନାଠାରେ ଚାଲିଥିବା ଦ୍ୱିତୀୟ ଭାରତ କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ଡୋମିନିକା ପ୍ରତିପକ୍ଷ ରୁଜଭେଲ୍ଟ କେରିଟ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଡୋମିନିକାର ସର୍ବୋଚ୍ଚ ପୁରସ୍କାର ପ୍ରଦାନ ପାଇଁ ଶ୍ରୀ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଳବାୟୁ ସ୍ଥିରତା, ସ୍ୱାସ୍ଥ୍ୟସେବା, ଦକ୍ଷତା ବୃଦ୍ଧି ଏବଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି। ଜାତିସଂଘରେ ସହଯୋଗ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭାରତ କାରିକମ୍ ଶିଖର ସମ୍ମିଳନୀ ଅବସରରେ ଶ୍ରୀ ମୋଦି ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ଚାନ୍ ସନ୍ତୋଖିଙ୍କ ସହ ମଧ୍ୟ ବୈଠକ କରିଛନ୍ତି। ଉଭୟ ନେତା ଭାରତ ସୁରିନାମ ଅର୍ଥନୈତିକ ଭାଗିଦାରୀର ସମୀକ୍ଷା କରିବା ସହ ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ କୃଷି, ୟୁପିଆଇ, ସ୍ୱାସ୍ଥ୍ୟସେବା, ଡିଜିଟାଲ୍ ପଦକ୍ଷେପ, ଔଷଧ, ମାନବ ସମ୍ଭଳ ବିକାଶ ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନିମନ୍ତେ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଥିଲେ। ଗୁଆନାଠାରେ ଦ୍ୱିତୀୟ ଭାରତ କାରିକମ୍ ଶିଖର ସମ୍ମିଳନୀ ଅବସରରେ ଶ୍ରୀ ମୋଦି ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ ଡକ୍ଟର କିଥ୍ ରାଓଲିଙ୍କୁ ସାକ୍ଷାତ କରିଥିଲେ। ଭାରତର ପ୍ରମୁଖ ୟୁପିଆଇ ପ୍ଲାଟଫର୍ମକୁ ଗ୍ରହଣ କରିଥିବାରୁ ଶ୍ରୀ ମୋଦି ଡକ୍ଟର ରାଓଲିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉଭୟ ଦେଶ ମଧ୍ୟରେ ଡିଜିଟାଲ୍ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା, ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା, ପରିବହନ ଏବଂ ସାଂସ୍କୃତିକ ଆଦାନ ପ୍ରଦାନକୁ ଆହୁରି ଦୃଢ଼ କରିବା ଲାଗି ଉଭୟ ନେତା ସମ୍ମତ ହୋଇଥିଲେ। ତ୍ରିନିଦାଦ ଏବଂ ଟୋବାଗୋରେ ସମନ୍ୱିତ ସ୍ୱୟଂଚାଳିତ ଫଳ ଓ ପନିପରିବା ପ୍ରାଥମିକ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ପାଇଁ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ବୈଠକ କାଳରେ ପ୍ରଧାନମନ୍ତ୍ରୀ ବାହାମା ପ୍ରତିପକ୍ଷ ଫିଲିପ୍ ବ୍ରେଭ୍ ଡେଭିସ୍ଙ୍କ ସହ ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରି ଭାରତର ଏକ ପେଡ଼ ମା କେ ନାମ ଅଭିଯାନ ସମ୍ପର୍କରେ ମତ ବିନିମୟ କରିଥିଲେ। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରବାଡୋସ୍ର ତାଙ୍କ ପ୍ରତିପକ୍ଷ ମିଆଁ ଆମୋର ମୋଟ୍ଲିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନିମନ୍ତେ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ଲାଗି ଆଲୋଚନା କରିଥିଲେ। ବୈଠକରେ ବାରବାଡୋସ୍ ପ୍ରଧାନମନ୍ତ୍ରୀ କୋଭିଡ୍ ମହାମାରୀ ସମୟରେ ଭାରତର ସହାୟତା ପ୍ରଦାନକୁ ପ୍ରଶଂସା କରିଥିଲେ। ତାଙ୍କ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାରବାଡୋସ୍ ପୁରସ୍କାର ପ୍ରଦାନ କରିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା ହୋଇଥିଲା। ଚଳିତ ମାସ 30 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦେଶ ଏହି ସମ୍ମାନ ପ୍ରଦାନ କରିବ। ଜର୍ଜଟାଉନ୍ରେ ଚାଲିଥିବା ଦ୍ୱିତୀୟ ଭାରତ କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରେନେଡିଆନ୍ ପ୍ରତିପକ୍ଷ ଡିକନ୍ ମିସେଲ୍ଙ୍କ ସହ ସାକ୍ଷାତ କରି ଏହି ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ଉଭୟ ଦେଶ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ନିରାପତ୍ତା, କ୍ରିକେଟ୍, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ବିଷୟ ଆଲୋଚନା ହୋଇଥିଲା। ଶ୍ରୀ ମୋଦି ଆଣ୍ଟିଗୁଆ ଏବଂ ବାରବୁଡ଼ାର ପ୍ରଧାନମନ୍ତ୍ରୀ ଗାଷ୍ଟନ୍ ବ୍ରାଉନ୍ଙ୍କ ସହ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ତଥା ଦକ୍ଷତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆଲୋଚନା ହୋଇଥିଲା। ଶ୍ରୀ ବ୍ରାଉନ୍ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସମର୍ଥନ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଶ୍ରୀ ମୋଦି ସେଣ୍ଟ ଲୁସିଆ ଫିଲିପ୍ ଜେପିୟର୍ଙ୍କ ସହ ସାକ୍ଷାତ ଆଲୋଚନା କରି ଦକ୍ଷତା ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରିକେଟ୍ ଏବଂ ଯୋଗ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା 24 ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିବେ। ଆଗାମୀ ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସରକାର ଅନ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଲୋଡ଼ିବା ଲକ୍ଷ୍ୟରେ ଏହି ବୈଠକ ଡକାଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ନଭେମ୍ବର 26 ତାରିଖରେ ସମ୍ଭିଧାନ ଦିବସ ପାଳନ ପାଇଁ ସଂସଦ ଅଧିବେଶନ ଅନୁଷ୍ଠିତ ହେବ ନାହିଁ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିବେ। ଏହି ଅବସରରେ ଡକ୍ଟର ମହତାବଙ୍କ ସମ୍ମାନରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍କୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଡକ୍ଟର ହରେକୃଷ୍ଣ ମହତାବ 1899 ନଭେମ୍ବର 21 ତାରିଖରେ ଓଡ଼ିଶାର ଆଗରପଡ଼ାରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ଇତିହାସରେ ଡକ୍ଟର ମହତାବ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବେ ପରିଚିତ। ଡକ୍ଟର ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ରାଜନୈତିକ ପ୍ରଭାବ ପାଇଁ ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି 11ତମ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ କାଳରେ ଭିଏଣ୍ଟିଆନ୍ରେ ଚୀନ୍, ଲାଓସ୍ ଏବଂ ମାଲେସିଆର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏଥିରେ ଶ୍ରୀ ସିଂ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା କରିଥିଲେ। ତିନିଦିନିଆ ଲାଓସ୍ ଗସ୍ତରେ ଥିବା ଶ୍ରୀ ସିଂ ଚୀନ୍ର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ୍ ଡୋଙ୍ଗ୍ ଜୁନ୍ଙ୍କ ସହ ସାକ୍ଷାତ ସମୟରେ ଭାରତ ଚୀନ୍ ସୀମାରେ ଉତ୍ତେଜନା ହ୍ରାସ କରି ଦୁଇ ଦେଶ ମଧ୍ୟରେ ବିଶ୍ୱାସ ସୃଷ୍ଟି କରାଯାଇପାରିବ ବୋଲି କହିଥିଲେ। 2020 ମସିହାରେ ଘଟିଥିବା ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ଏବଂ ଭାରତ ଚୀନ୍ ସୀମାରେ ଶାନ୍ତି ବଜାୟ ରହିବ ସେ ନେଇ ଉଭୟ ଦେଶ ସମ୍ମତି ପ୍ରକାଶ କରିଥିଲେ। ମାଲେସିଆର ପ୍ରତିରକ୍ଷା ମନ୍ତ୍ରୀ ଡାଟୋ ସେରି ମହମ୍ମଦ ଖାଲିଦ୍ ବିନ୍ ନୋର୍ଦିନ୍ଙ୍କ ସହ ବୈଠକରେ ନିରାପତ୍ତା ଏବଂ ସ୍ଥିରତାକୁ ପ୍ରୋହାହିତ କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଆଲୋଚନା ହୋଇଥିଲା। ସେହିପରି ଲାଓ ପିଡିଆର୍ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଚାନ୍ ସାମନ୍ ଚନିଆଲତ୍ଙ୍କୁ ରାଜନାଥ ସିଂ ଚଳିତ ବର୍ଷ ଆସିଆନ୍ର ଅଧ୍ୟକ୍ଷ ଭାବେ ନେଇଥିବା ନେତୃତ୍ୱ ନିମନ୍ତେ ପ୍ରଶଂସା କରିଥିଲେ। ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜାରକୁ ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ଅବଗତ ଥିଲେ ବୋଲି କାନାଡ଼ାର ଏକ ଗଣମାଧ୍ୟମ ରିପୋର୍ଟକୁ ଭାରତ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଛି। କାନାଡ଼ା ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ବୈଦେଶିକ ମନ୍ତ୍ରଣାଳୟ ଏଭଳି ଗଣମାଧ୍ୟମ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନଥାଏ, କିନ୍ତୁ କାନାଡ଼ା ସରକାରଙ୍କ ପକ୍ଷରୁ ଏକ ଖବରକାଗଜକୁ ଦିଆଯାଇଥିବା ଏଭଳି ହାସ୍ୟାସ୍ପଦ ବୟାନକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ମନ୍ଦ ଉଦ୍ଦେଶ୍ୟ ପୂର୍ବରୁ ଥିବା ସମ୍ପର୍କକୁ ଆହୁରି କ୍ଷତି ପହଞ୍ଚାଇବ। ଇଣ୍ଡୋନେସିଆର କେନ୍ଦ୍ରୀୟ ଜାଭା ପ୍ରଦେଶରେ ଭୂସ୍ଖଳନ ହେବାରୁ ଗୋଟିଏ ପରିବାରର 4 ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ ବ୍ରୁନୋ ଗ୍ରାମରେ ଭୂସ୍ଖଳନ ଘଟି ଗୋଟିଏ ଘର ମାଟି ତଳେ ଦବିଯାଇଥିଲା। ସେଠାକାର ଉଦ୍ଧାରକାରୀ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ 3 ଜଣ ଏବଂ ଗତକାଲି ସକାଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଇଣ୍ଡୋନେସିଆରେ ବର୍ଷା ଋତୁରେ ଏଭଳି ପରିସ୍ଥିତି ବାରମ୍ଭାର ସୃଷ୍ଟି ହୋଇଥାଏ। ସେଠାକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୂଚନା ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ସୁଦ୍ଧା 1700ରୁ ଅଧିକ ବିପର୍ଯ୍ୟୟ ଘଟିଛି ଏବଂ ସେହି ସମୟ ମଧ୍ୟରେ 1000ରୁ ଅଧିକ ଘର ଭୂସ୍ଖଳନ ଜନିତ ଘଟଣାରେ ନଷ୍ଟ ହେବା ସହ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଛି। ହାଇଦ୍ରାବାଦରେ ଆଜି କୋଟି ଦୀପୋତ୍ସବମ୍ 2024 କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁଆନାଠାରେ ଚାଲିଥିବା ଦ୍ୱିତୀୟ ଭାରତ କାରିକମ୍ ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା 24 ତାରିଖରେ ବସିବ ସର୍ବଦଳୀୟ ବୈଠକ। 11ଦଶ ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଇଣ୍ଡୋନେସିଆରେ ଭୂସ୍ଖଳନ ଯୋଗୁଁ 4 ମୃତ। ସମ୍ବାଦ ଶେଷ ହେଲା।